ओम शांति। आजर सकार महावाक्य 11 सेप्टेम्बर 2025 मधुर सतान मने तुमे मने सारा दुनिया प्रकृत मित्र अट। तुमर कहा सहित शत्रुता रहिबा उचित नुहे। प्रश्न, तुमे आत्मिक सेना अट। तुम मन को बापा क्यों निर्देश मिली जहाको पालन करने को हेबो? उत्तर, तुमको निर्देश मिली जे सर्वदा ब्याज लगाई रख। केहि जदि पचारुछन्ते हा कौन तुमे किए तेबे कुह, आमे हेउछु सारा दुनिया रा काम अग्नि को लिभाउथिबा अग्नि सम बाहिनी। वर्तमान समय रे सारा दुनिया रे काम रो अग्नि लागी रहिछि। आमे समस्तंको संदेश देउछु एबे पवित्र हुओ। दैवी गुण धारण कर तेबे तुम्हारा जीवन रूपी नौका पारी हो जीवा। ओम शांति। मीठा मीठा आत्मिक संतान मने सहज भावे बापा स्मृति रे बसिछन्ते। कहाको कष्ट लगुचि, बहुत द्वंद्वरे पड़ुछन्ते। आमे टाइट अथवा सीधा होई बसिछु। बापा कहुछन्ते एही परी कोनोसी कथा नै जेपरी मध्य बस। बापांको केवल मने पकाइबाको हेबो। एथिरे मुस्किलर कौनसी कथा नाही। हटजोगी मने एही परी सड़क कठिन होई बसी थांते, गोड़ उपरे गोड़ रखी थांते। एठारे त बाबा कहुछन्ते आराम रे बस। बाबांको एवं 84 जन्मर चक्र को मने पकाओ। एहा ही सहज जोग अटे। उठिबा बसिबा समय रे एक कथा बुद्धि रे रहो। देखो जेपरी एही छोट पिला बाबांको पाखरे बसुचे, एहार बुद्धि रे माता पिता ही मने रहिथिबे। तुमे मध्य पिला अट ना। बाबांको मने पकाइबा तो बहुत सहज अटे। आमे बाबांकर संतान बाबांको ठारु ही संपत्ति नेबाको हेबो। शरीर निर्वाह अर्थे भले गृहस्थ व्यवहार रे रुह, केवल अन्य मानकर स्मृति बुद्धि रु बाहर करि दियो। केही हनुमान को केही पुणी कहा को साधु आदि को मने पकाउछंती। ए समस्तंकु मने पकाइबार आवश्यकता नाही, किंतु मने पकाउछंती ना। पूजा निमन्ते पुजारी को मंदिर को जीवा को पड़ी थाए। एथिरे केउ स्थान को जीवार आवश्यकता भी नाही। केही मिलिले कुह शिव बाबा को हुछंती, एक बाबांको मने पकाओ। शिव बाबा त निराकार अटंती, निश्चय से साकार रे आसी कहुछंती मते याद कर। मु हेउछि पतित पावन, एहा त ठीक अक्षर अटे ना। बाबा कहुछंती मते याद कर, तुमे समस्ते पतित अट। एहा पतित तम प्रधान दुनिया अटे ना। सेथिपई बाबा कहुछंती कोनोसी भी देहधारी को मने पकाओ नाही। एहा त भल कथा अटे ना। कोनोसी गुरु आदिंकर महिमा करू नहांते। बाबा केवल कहुछंती मते मने पकाइले तुमार पाप कटि जीव। एहा हेउछि जोग बल अथवा जोग अग्नि। बेहोदर बाबा त सत्य कहुछंती ना। गीतार भगवान निराकार ही अटंते, कृष्णंकर कथा नुहे। भगवान कहुछंती केवल मते मने पका आउ कोनोसी उपाय नाही। पवित्र होइगेले उच्च पद पाइब, नचेत पद कम होइजिब। मु तुमको बाबांकर संदेश देउछि, मु हेउछि संदेशे। एकथा बुझाइबारे कोनोसी असुविधा नाही। माता मने अहल्या मने कुब्जा मने मध्य उच्च पद पाइ परिबे। चाहे एठारे रुहंतु अथवा घर गृहस्थरे रुहंतु, एपरि नुहे जे एठारे रही अधिक मने पकाइ परिबे। बाबा कहुछंती बाहरे रही मते अधिक मने पकाई पारिबे, बहुत सेवा करि पारिबे। बाबांको निकटरे सतेज होई फेरिथिबारु भितरे कित्ते खुशी रहिबा उचित। एही चीजे बिकारे दुनियारे त बाकी अल्प दिन रहिछि। पुणे कृष्णपुरी को चले जिबा। कृष्णंको मंदिर को मध्य सुखधाम बोली कहिथांते। तेनु पिलामने असरंती खुशी हेबा उचित, जेहेतु तुमे बेहोत बाबांकर होइछ। तुमको ही स्वर्गर मालिक करिथिले। तुमे मध्य कहुछ बाबा 5000 वर्ष पूर्व मध्य आमे आपणंक सहित मिसिथिलु। ଏବଂ ପୁଣି ମିଶିବୁ। ଏବେ ବାପାଙ୍କୁ ମନେ ପକାଇବା ଦ୍ୱାରା ମାୟା ଉପରେ ବିଜୟ ପ୍ରାପ୍ତ କରିବ। ଏବେ ଏହି ଦୁଃଖଧାମରେ ତ ରହିବାର ନାହିଁ, ତୁମେ ସୁଖଧାମ ଯିବା ପାଇଁ ହିଁ ପାଠ ପଢୁଛ। ସମସ୍ତଙ୍କୁ ହିସାବ ଯୁକ୍ତ କରି ଘରକୁ ଯିବାକୁ ହେବ। ମୁଁ ନୂଆ ଦୁନିଆ ସ୍ଥାପନ କରିବାକୁ ହିଁ ଆସିଛି, ବାକି ସବୁ ଆତ୍ମାମାନେ ମୁକ୍ତିଧାମ ଚାଲିଯିବେ। ବାବା କହୁଛନ୍ତି, ମୁଁ ହେଉଛି କାଳର କାଳ ମହାକାଳ। ସମସ୍ତଙ୍କୁ ଶରୀରରୁ ମୁକ୍ତ କରି ଆତ୍ମାମାନଙ୍କୁ ନେଇଯିବି। ସମସ୍ତେ କହୁଛନ୍ତି ମଧ୍ୟ ଆମେ ଜଲ୍ଦି ଯିବୁ, ଏଠାରେ ତ ରହିବାର ନାହିଁ, ଏହା ତ ପୁରୁଣା ଦୁନିଆ ପୁରୁଣା ଶରୀର ଅଟେ। ଏବେ ବାପା କହୁଛନ୍ତି, ମୁଁ ସମସ୍ତଙ୍କୁ ନେଇଯିବି, କାହାକୁ ହେଲେ ଛାଡ଼ିବି ନାହିଁ। ତୁମେ ସମସ୍ତେ ଡାକିଛ, ହେ ପତିତ ପବନ ଆସ। ଯଦିଓ ମନେ ପକାଉଛନ୍ତି, ଅର୍ଥ କିଛି ହେଲେ ବୁଝୁନାହାନ୍ତି, ପତିତ ପାବନଙ୍କର କେତେ ଧୂନ ଲଗାଉଛନ୍ତି। ପୁଣି କହୁଛନ୍ତି, ରଘୁପତି ରାଘବ ରାଜା ରାମ। ଏବେ ଶିବାବା ତ ରାଜା ହେଉନାହାନ୍ତି ଅଥବା ରାଜତ୍ୱ କରୁନାହାନ୍ତି, ତାଙ୍କୁ ରାଜାରାମ କହିବା ଭୁଲ ହୋଇଗଲା। ମାଳା ଗଡ଼ାଇବା ସମୟରେ ରାମ ରାମ କହିଥାନ୍ତି, ଏହାଦ୍ୱାରା ଭଗବାନଙ୍କର ସ୍ମୃତି ଆସୁଛି। ଭଗବାନ ହେଉଛନ୍ତି ଶିବ, ମନୁଷ୍ୟମାନଙ୍କର ବହୁତ ନାମ ରଖିଦେଇଛନ୍ତି। ଶ୍ରୀକୃଷ୍ଣଙ୍କୁ ମଧ୍ୟ ଶ୍ୟାମସୁନ୍ଦର, ବୈକୁଣ୍ଠନାଥ, ଲହୁଣୀ ଚୋର ଆଦି ବହୁତ ନାମ ଦେଉଛନ୍ତି। ତୁମେ ଏବେ ଶ୍ରୀକୃଷ୍ଣଙ୍କୁ ଲହୁଣୀ ଚୋର ବୋଲି କହିବ? ବିଲକୁଲ ନୁହେଁ। ଏବେ ତୁମେ ବୁଝୁଛ, ଭଗବାନ ଏକ ନିରାକାର, କୌଣସି ବି ଦେହଧାରୀକୁ ଭଗବାନ କହିପାରିବ ନାହିଁ, ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ମଧ୍ୟ କହିପାରିବ ନାହିଁ। ପୁଣି ମନୁଷ୍ୟ ନିଜକୁ କିପରି ଭଗବାନ କହିପାରିବେ? ବୈଜୟନ୍ତୀ ମାଳା କେବଳ 108ଙ୍କର ଗାୟନ କରାଯାଏ। ଶିବ ବାବା ସ୍ୱର୍ଗ ସ୍ଥାପନ କରୁଛନ୍ତି, ବ୍ରହ୍ମା ବାବା ତାହାର ମାଲିକ ଅଟନ୍ତି। ନିଶ୍ଚୟ ସ୍ୱର୍ଗର ମାଲିକ ହେବା ପୂର୍ବରୁ ସେ ପୁରୁଷାର୍ଥ କରିଥିବେ, ତାହାକୁ କୁହାଯାଉଛି କଳିଯୁଗର ଅନ୍ତ, ସତ୍ୟଯୁଗ ଆଦିର ସଙ୍ଗମ ଯୁଗ। ଏହା ହେଉଛି କଳ୍ପର ସଙ୍ଗମ ଯୁଗ, ମନୁଷ୍ୟମାନେ ପୁଣି ଯୁଗେ ଯୁଗେ କହିଦେଇଛନ୍ତି। ଅବତାର ନାମ ମଧ୍ୟ ଭୁଲି ତାଙ୍କୁ ମାଟି କୋଡ଼ି ଭିତରେ କୋଣ କୋଣରେ କହିଦେଇଛନ୍ତି, ଏହା ମଧ୍ୟ ଡ୍ରାମା ଅଟେ। ଯେଉଁ କଥା ଅତୀତ ହୋଇଯାଏ ତାହାକୁ କୁହାଯାଏ ଡ୍ରାମା, କାହା ସହ ଝଗଡ଼ା ଆଦି ହେଲା ତାହା ପାସ୍ ହୋଇଗଲା, ସେ ବିଷୟରେ ଚିନ୍ତା କର ନାହିଁ, କେହି କିଛି କହିଦେଲେ ତୁମେ ତାକୁ ଭୁଲି ଯାଅ। କଳ୍ପ ପୂର୍ବରୁ ମୋତେ ଏହିପରି କହିଥିଲେ, ସେ କଥା ସବୁ ମନେ ରଖିବା ଦ୍ୱାରା ଅଧପତନ ହୋଇଥାଏ, ସେ କଥା ପୁଣି କେବେ ହେଲେ ବି କୁହ ନାହିଁ। ତୁମକୁ ସେବା ତ କରିବାକୁ ହେବ ନା, ସେବାରେ କୌଣସି ବିଘ୍ନ ପଡିବା ଅନୁଚିତ, ସେବାରେ ଦୁର୍ବଳତା ଦେଖାଇବା ଅନୁଚିତ, ଏହା ଶିବ ବାବାଙ୍କର ସେବା ଅଟେ ନା, ଏଥିରେ କେବେ ହେଲେ ମନା କରିବା ଉଚିତ ନୁହେଁ, ନଚେତ ନିଜର ପଦ ହିଁ ଭ୍ରଷ୍ଟ କରିଦେବ। ବାବାଙ୍କର ସାହାଯ୍ୟକାରୀ ହୋଇଛ, ତେଣୁ ସମ୍ପୂର୍ଣ୍ଣ ସାହାଯ୍ୟ କରିବାକୁ ହେବ। ବାବାଙ୍କର ସେବା କରିବାରେ ଟିକିଏ ହେଲେ ଧୋକା ଦେବା ଅନୁଚିତ, ସମସ୍ତଙ୍କୁ ସନ୍ଦେଶ ଦେବାକୁ ହିଁ ହେବ। ବାବା କହୁଛନ୍ତି, ମ୍ୟୁଜିୟମର ନାମ ଏପରି ରଖ ଯାହାଫଳରେ ମନୁଷ୍ୟ ଦେଖି ଭିତରକୁ ଆସି ବୁଝିବେ, କାହିଁକି ନା ଏହା ନୂଆ ଜ୍ଞାନ ଅଟେ ନା, ନୂଆ ଜିନିଷ ଦେଖି ମନୁଷ୍ୟ ଭିତରକୁ ଆସିଥାନ୍ତି। ଆଜିକାଲି ବିଦେଶରୁ ଆସୁଛନ୍ତି ଭାରତର ପ୍ରାଚୀନ ଯୁଗ ଶିଖିବା ପାଇଁ, ପ୍ରାଚୀନ ଅର୍ଥାତ୍ ପୁରୁଣାରୁ ପୁରୁଣା, ଏହା ତ ଭଗବାନଙ୍କର ଶିକ୍ଷା ଅଟେ, ଯାହାକୁ 5000 ବର୍ଷ ହୋଇଗଲାଣି। ସତ୍ୟ ତ୍ରେତା ଯୁଗରେ ଯୋଗ କରିବେ ନାହିଁ, ଯିଏ ଶିଖାଉଛନ୍ତି ସେ ତ ଚାଲିଯିବେ, ପୁଣି 5000 ବର୍ଷ ପରେ ଆସି ରାଜଯୋଗ ଶିଖାଇବେ। ପ୍ରାଚୀନ ଅର୍ଥାତ୍ 5000 ବର୍ଷ ପୂର୍ବରୁ ଭଗବାନ ଶିଖାଇଥିଲେ, ସେହି ଭଗବାନ ପୁଣି ସଙ୍ଗମରେ ଆସି ରାଜଯୋଗ ଶିଖାଇବେ, ଯାହା ଫଳରେ ତୁମେ ପବିତ୍ର ହୋଇପାରିବ। ବର୍ତ୍ତମାନ ସମୟରେ ତ ତତ୍ତ୍ୱ ମଧ୍ୟ ତମ ପ୍ରଧାନ ହୋଇଯାଇଛି, ପାଣି ମଧ୍ୟ କେତେ କ୍ଷତି କରୁଛି, ପୁରୁଣା ଦୁନିଆରେ ଉପଦ୍ରବ ହେଉଛି, ସତ୍ୟ ଯୁଗରେ ଉପଦ୍ରବର କୌଣସି କଥା ହିଁ ରହିବ ନାହିଁ, ସେଠାରେ ତ ପ୍ରକୃତି ଦାସୀ ହୋଇଥାଏ, ଏଠାରେ ପ୍ରକୃତି ଶତ୍ରୁ ହୋଇ ଦୁଃଖ ଦେଉଛି, ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟରେ ଦୁଃଖର କୌଣସି କଥା ହିଁ ନଥିଲା। ସେତେବେଳେ ସତ୍ୟଯୁଗ ଥିଲା, ଏବେ ପୁଣି ଥରେ ତାହାର ସ୍ଥାପନା ହେଉଛି। ବାବା ପ୍ରାଚୀନ ରାଜଯୋଗ ଶିଖାଉଛନ୍ତି, ପୁଣି 5000 ବର୍ଷ ପରେ ଶିଖାଇବେ। ଯାହାର ଅଭିନୟ ଥିବ ସେ କରିବେ। ବେହତର ବାବା ମଧ୍ୟ ଅଭିନୟ କରୁଛନ୍ତି। ବାବା କହୁଛନ୍ତି, ମୁଁ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ସ୍ଥାପନା କରି ପୁଣି ଚାଲିଯାଉଛି। ହାହାକାର ପରେ ପୁଣି ଜୟ ଜୟକାର ହୋଇଥାଏ। ପୁରୁଣା ଦୁନିଆ ଶେଷ ହୋଇଯିବ। ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିବା ସମୟରେ ପୁରୁଣା ଦୁନିଆ ନଥିଲା। 5000 ବର୍ଷର କଥା ଲକ୍ଷେ ଲକ୍ଷେ ବର୍ଷର କଥା ହୋଇପାରିବ ନାହିଁ। ତେଣୁ ବାପା କହୁଛନ୍ତି, ଆଉ ସବୁ କଥାକୁ ଛାଡ଼ି ନିଜର କଲ୍ୟାଣ କରିବା ପାଇଁ ଏହି ସେବାରେ ଲାଗିଯାଅ। ରାଗି ଋଷି ସେବାରେ ଧୋକା ଦେବା ଅନୁଚିତ। ଏହା ହେଉଛି ଈଶ୍ୱରୀୟ ସେବା। ମାୟାର ତୋଫାନ ବହୁତ ଆସିବ, କିନ୍ତୁ ବାବାଙ୍କ ଈଶ୍ୱରୀୟ ସେବାରେ ଧୋକା ଦେବା ଅନୁଚିତ। ବାବା ସେବା ନିମନ୍ତେ ନିର୍ଦ୍ଦେଶ ଦେଉଛନ୍ତି। ମିତ୍ର ସମ୍ବନ୍ଧୀ ଆଦି ଯିଏ ବି ଆସୁଛନ୍ତି, ତୁମେ ହେଉଛ ସମସ୍ତଙ୍କର ସତ୍ୟ ମିତ୍ର। ତୁମେ ବ୍ରହ୍ମା କୁମାର କୁମାରୀ ମାନେ ତ ସାରା ଦୁନିଆର ମିତ୍ର ଅଟ, କାହିଁକି ନା ତୁମେ ବାପାଙ୍କର ସାହାଯ୍ୟକାରୀ ଅଟ। ମିତ୍ର ମାନଙ୍କ ମଧ୍ୟରେ କୌଣସି ଶତ୍ରୁତା ରହିବା ଅନୁଚିତ। ସେମିତି କୌଣସି କଥା ଉଠିଲେ କୁହ, ଶିବ ବାବାଙ୍କୁ ମନେ ପକାଅ, ବାପାଙ୍କ ଶ୍ରୀମତରେ ଲାଗିଯିବା ଉଚିତ, ନଚେତ ନିଜର ହିଁ କ୍ଷତି କରିଦେବ। ଟ୍ରେନରେ ତୁମେ ଆସୁଛ, ସେଠାରେ ତ ସମସ୍ତେ ଖାଲି ଥାନ୍ତି। ସେବା କରିବାର ବହୁତ ଭଲ ସୁଯୋଗ ରହିଛି। ବ୍ୟାସ ତ ବହୁତ ଭଲ ଜିନିଷ ଅଟେ, ପ୍ରତ୍ୟେକ ଏହାକୁ ଲଗାଇବା ଉଚିତ। କେହି ଯଦି ପଚାରୁଛନ୍ତି ଯେ ତୁମେ କିଏ, ତେବେ କୁହ, ଆମେ ହେଲୁ ଅଗ୍ନିଶମ ଦଳ। ଯେପରି ନିଆଁ ଲିଭାଇବା ପାଇଁ ଅଗ୍ନିଶମ ଦଳ ରହିଛନ୍ତି, ବର୍ତ୍ତମାନ ସାରା ସୃଷ୍ଟିରେ କାମ ବିକାରର ଅଗ୍ନିରେ ସମସ୍ତେ ଜଳୁଛନ୍ତି। ଏବେ ବାବା କହୁଛନ୍ତି, କାମ ମହାଶତ୍ରୁ ଉପରେ ବିଜୟ ପ୍ରାପ୍ତ କର। ବାବାଙ୍କୁ ୟାଦ କରି ପବିତ୍ର ହୋଇ ଦୈବୀ ଗୁଣ ଧାରଣ କର, ତେବେ ଭେଳା ପାର ହୋଇଯିବ। ଏହି ବ୍ୟାଜ ଶ୍ରୀମତ ଦ୍ୱାରା ହିଁ କରାଯାଇଛି। ବ୍ୟାଜକୁ ନେଇ ବହୁତ କମ ସନ୍ତାନ ମାନେ ସେବା କରୁଛନ୍ତି। ବାବା ମୁରଲୀରେ କେତେ ବୁଝାଉଛନ୍ତି, ପ୍ରତ୍ୟେକ ବ୍ରାହ୍ମଣଙ୍କ ପାଖରେ ଏହି ବ୍ୟାଜ ରହିବା ଉଚିତ। ଯେ କେହି ବି ଦେଖା ହେଲେ ଏହା ଉପରେ ତାଙ୍କୁ ବୁଝାଇବାକୁ ହେବ। ଇଏ ହେଉଛନ୍ତି ବାପା, ଏହାଙ୍କୁ ମନେ ପକାଇବାକୁ ହେବ। ଆମେ ସାକାରଙ୍କର ମହିମା କରୁନାହୁଁ, ସମସ୍ତଙ୍କର ସଦ୍ଗତି ଦାତା ଏକ ହିଁ ନିରାକାର ବାପା ଅଟନ୍ତି। ତାଙ୍କୁ ମନେ ପକାଇବାକୁ ହେବ। ଯୋଗର ବଳ ଦ୍ୱାରା ହିଁ ତୁମର ପାପ କଟିଯିବ, ପୁଣି ଅନ୍ତ ସମୟର ମତି ଅନୁଯାୟୀ ଗତି ହୋଇଯିବ, ଦୁଃଖଧାମରୁ ମୁକ୍ତ ହୋଇଯିବ, ପୁଣି ତୁମେ ବିଷ୍ଣୁପୁରୀକୁ ଚାଲିଯିବ। କେତେ ବଡ ଖୁସିର ଖବର! ଈଶ୍ୱରୀୟ ସାହିତ୍ୟ ମଧ୍ୟ ଦେଇପାରିବ। କୁହ, ତୁମେ ଯଦି କରିବ ତୁମକୁ ମାଗଣାରେ ଦେଇପାରିବ। ସାହୁକାର ମାନେ ତ ପଇସା ଦେବା ଉଚିତ, କାହିଁକି ନା ଏହାକୁ ତ ବହୁତ ଛପାଇବାକୁ ପଡିବ। ଏହି ଜିନିଷ ଏଭଳି ଅଟେ ଯାହାଦ୍ୱାରା ତୁମେ ଫକୀର ବିଶ୍ୱର ମାଲିକ ହୋଇଯିବ। ସବୁକିଛି ତ ବୁଝାଯାଉଛି। ସମସ୍ତ ଧର୍ମାବଲମ୍ବୀ ମାନଙ୍କୁ କୁହ, ବାସ୍ତବରେ ତୁମେ ଆତ୍ମା ଅଟ। ନିଜକୁ ଆତ୍ମା ବୋଲି ଭାବି ବାପାଙ୍କୁ ମନେ ପକାଅ। ଏବେ ବିନାଶ ସମ୍ମୁଖରେ ରହିଛି, ଦୁନିଆ ବଦଳିବାକୁ ଯାଉଛି। ଶିବ ବାବାଙ୍କୁ ମନେ ପକାଇଲେ ବିଷ୍ଣୁପୁରୀକୁ ଆସିଯିବ। କୁହ, ତୁମକୁ ଏହି କୋଟି କୋଟି ପଦ୍ମ ପଦ୍ମ ମୂଲ୍ୟର ଜିନିଷ ଦେଉଛୁ। ବାବା କେତେ ବୁଝାଉଛନ୍ତି, ବ୍ୟାଜ ମାଧ୍ୟମରେ ସେବା କରିବାକୁ, କିନ୍ତୁ ବ୍ୟାଜ ଲଗାଉ ନାହାନ୍ତି, ଲଜ୍ଜା ଲାଗୁଛି। ବ୍ରାହ୍ମଣୀ ମାନେ ଯେବେ ପାଟି ନେଇ ଆସୁଛନ୍ତି ଅଥବା କେଉଁଠାକୁ ଅଫିସକୁ ଏକା ଯାଉଛନ୍ତି, ଏହି ବ୍ୟାଜ ନିଶ୍ଚୟ ଲଗାଇବା ଉଚିତ। ଯାହାଙ୍କୁ ତୁମେ ଏହା ଉପରେ ବୁଝାଇବ ସେ ବହୁତ ଖୁସି ହେବେ। କୁହ, ଆମେ ଏକମାତ୍ର ବାପାଙ୍କୁ ହିଁ ସ୍ମରଣ କରୁଛୁ, ସେ ହିଁ ସମସ୍ତଙ୍କୁ ସୁଖ ଶାନ୍ତି ଦେଉଛନ୍ତି। ତାଙ୍କୁ ୟାଦ କର। ପତିତ ଆତ୍ମା ତ ଘରକୁ ଯାଇପାରିବେ ନାହିଁ, ଏବେ ଏହି ପୁରୁଣା ଦୁନିଆ ପତଳୁଛି, ଏହିପରି ରାସ୍ତାରେ ସେବା କରି କରି ଆସିବା ଉଚିତ। ତୁମର ବହୁତ ନାଁ ହେବ। ବାପା ଭାବୁଛନ୍ତି ବୋଧ ହୁଏ ଲଜ୍ଜା ଲାଗୁଛି ଯାହାଫଳରେ ବ୍ୟାଜ ପିନ୍ଧି ସେବା କରୁନାହାନ୍ତି। ପ୍ରଥମତ ବ୍ୟାଜ ଶିଢି ଅଥବା ତ୍ରିମୂର୍ତ୍ତି ଚିତ୍ର, ଗୋଲା, ସୃଷ୍ଟିଚକ୍ର ଏବଂ ବୃକ୍ଷର ଚିତ୍ର ସାଥିରେ ରଖ। ପରସ୍ପର ମଧ୍ୟରେ ଜଣେ ଅନ୍ୟ ଜଣଙ୍କୁ ବୁଝାଇଲେ ସମସ୍ତେ ଏକାଠି ହୋଇଯିବେ। ପଚାରିବେ ଯେ ଏହା କଣ? କୁହ ଶିବ ବାବା ଏହାଙ୍କ ଦ୍ୱାରା ନୂଆ ଦୁନିଆ ସ୍ଥାପନ କରୁଛନ୍ତି। ବର୍ତ୍ତମାନ ବାବା କହୁଛନ୍ତି ମୋତେ ମନେ ପକାଅ, ପବିତ୍ର ହୁଅ। ଅପବିତ୍ର ମାନେ ତ ଘରକୁ ଫେରି ଯାଇପାରିବେ ନାହିଁ। ଏହିପରି ମିଠା ମିଠା କଥା ଶୁଣାଇବା ଉଚିତ, ତେବେ ସମସ୍ତେ ଖୁସିରେ ଶୁଣିବେ, କିନ୍ତୁ କାହାରି ବୁଦ୍ଧିରେ ପଶୁ ନାହିଁ। ମୁରଲୀ କ୍ଲାସକୁ ଗଲେ ମଧ୍ୟ ବ୍ୟାଜ ଲଗାଇବା ଉଚିତ। ମିଲିଟ୍ରି ଲୋକେ ମଧ୍ୟ ବ୍ୟାଜ ଲଗାଇଥାନ୍ତି, ତାଙ୍କୁ କଣ ଲଜ୍ଜା ଲାଗୁଛି? ତୁମେ ମଧ୍ୟ ରୋହାନୀ ମିଲିଟ୍ରି ଅଟ ନା? ବାବା ନିର୍ଦ୍ଦେଶ ଦେଉଛନ୍ତି, ପୁଣି ଏହାକୁ କାମରେ କାହିଁକି ଲଗାଉ ନାହ? ବ୍ୟାଜ ଲଗାଇଲେ ଶିବ ବାବାଙ୍କର ସ୍ମୃତି ମଧ୍ୟ ରହିବ, ଆମେ ଶିବ ବାବାଙ୍କର ସନ୍ତାନଠୁ ଦିନକୁ ଦିନ ସେବା କେନ୍ଦ୍ର ମଧ୍ୟ ଖୋଲିବ। କେହି ନା କେହି ବାହାରିବେ, କହିବେ ଅମୁକ ସହରରେ ଆପଣଙ୍କର ଶାଖା ନାହିଁ, ତାଙ୍କୁ କୁହ କେହି ଘରର ବ୍ୟବସ୍ଥା କରି ନିମନ୍ତ୍ରଣ ଦେଲେ ଆମେ ଆସି ସେବା କରିପାରିବୁ। ସାହସ ପିଲାମାନଙ୍କର, ସାହାଯ୍ୟ ବାପାଙ୍କର। ବାପା ତ ସନ୍ତାନମାନଙ୍କୁ ହିଁ କହିବେ ସେବା କେନ୍ଦ୍ର ଖୋଲ, ସେବା କର। ଏସବୁ ଶିବ ବାବାଙ୍କର ଦୋକାନ ଅଟେ ନା, ପିଲାମାନଙ୍କ ଦ୍ୱାରା ହିଁ ଚଳାଉଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲେ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଓ ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ପରସ୍ପର ମଧ୍ୟରେ ଋଷି କେବେ ହେଲେ ସେବାରେ ଧୋକା ଦେବାର ନାହିଁ, ବିଘ୍ନ ରୂପ ହେବାର ନାହିଁ, ନିଜର ଦୁର୍ବଳତା ଦେଖାଇବାର ନାହିଁ, ବାପାଙ୍କର ସମ୍ପୂର୍ଣ୍ଣ ସହଯୋଗୀ ହେବାର ଅଛି। ନମ୍ବର ଦୁଇ, କେବେ ଯଦି କାହା ସହିତ ଝଗଡା ହୋଇଗଲା ସେହି ସମୟ ବିତିଗଲା, ପୁନର୍ବାର ତାର ଚିନ୍ତନ କରିବାର ନାହିଁ। କେହି ଯଦି କମ୍ ବେଶୀ କହିଲା ତୁମେ ତାକୁ ଭୁଲି ଯାଅ, କଳ୍ପ ପୂର୍ବରୁ ମଧ୍ୟ ଏହିପରି ନିଶ୍ଚିନ୍ତ କହିଥିଲା, ତେଣୁ ସେହି କଥାର ପୁଣି କେବେ ବି ପୁନରାବୃତ୍ତି କର ନାହିଁ। ବରଧନ ଶାନ୍ତିର ଦୂତ ହୋଇ ସମସ୍ତଙ୍କୁ ଶାନ୍ତିର ସନ୍ଦେଶ ଦେଉଥିବା ମାଷ୍ଟର ଶାନ୍ତି ଶକ୍ତିଦାତା ହୁଅ। ତୁମେ ସମସ୍ତେ ଶାନ୍ତିର ସନ୍ଦେଶ ବାହକ ଶାନ୍ତି ଦୂତ ଅଟ, ତେଣୁ ଯେଉଁଠାରେ ବି ରହୁଥାଉ ନା କାହିଁକି ସର୍ବଦା ନିଜକୁ ଶାନ୍ତିର ଦୂତ ମନେ କରିଚାଲ। ମୁଁ ଶାନ୍ତି ଦୂତ ଅଟେ, ଶାନ୍ତିର ସନ୍ଦେଶ ବାହକ ଅଟେ। ଏହି ସ୍ମୃତିରେ ରହିଲେ ନିଜେ ମଧ୍ୟ ଶାନ୍ତ ସ୍ୱରୂପ ଶକ୍ତିଶାଳୀ ସ୍ଥିତିରେ ରହିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ଶାନ୍ତି ଦେଇ ଚାଲିବ। ସେମାନେ ତୁମକୁ ଅଶାନ୍ତି ଦିଅନ୍ତୁ, କିନ୍ତୁ ତୁମେ ତାଙ୍କୁ ଶାନ୍ତି ଦିଅ। ସେମାନେ ନିଆଁ ଲଗାନ୍ତୁ, କିନ୍ତୁ ତୁମେ ସେଥିରେ ପାଣି ଢାଳ। ଏହା ହିଁ ହେଉଛି ତୁମ ଭଳି ଶାନ୍ତି ଦୂତ, ମାଷ୍ଟର ଶାନ୍ତି, ଶକ୍ତିଦାତା, ପିଲାମାନଙ୍କର କର୍ତ୍ତବ୍ୟ। ସ୍ଲୋଗାନ, ଯେପରି ବାଣୀରେ ଆସିବା ପାଇଁ ସହଜ ଲାଗୁଛି, ସେହିପରି ବାଣୀଠାରୁ ଉର୍ଦ୍ଧରେ ରହିବା ମଧ୍ୟ ସହଜ ହୋଇଯାଉ। ଅବ୍ୟକ୍ତ ଇସାରା ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର। ଯୋଗ କରିବା ସମୟରେ ସର୍ବଦା ଲାଇଟ୍ ହାଉସ୍ ଏବଂ ମାଇଟ୍ ହାଉସ୍ ଅର୍ଥାତ୍ ଆଲୋକ ଏବଂ ଶକ୍ତିର କେନ୍ଦ୍ର ଏଭଳି ସ୍ଥିତିର ଅନୁଭବ କର। ଜ୍ଞାନ ହେଲା ଲାଇଟ୍ ଏବଂ ଯୋଗ ହେଲା ମାଇଟ୍। ଜ୍ଞାନ ଏବଂ ଯୋଗ ଏହି ଦୁଇଟି ଯାକ ଶକ୍ତିରେ ଲାଇଟ୍ ଏବଂ ମାଇଟ୍ ସମ୍ପର୍ଣ୍ଣ ହୁଅ, ତେବେ କୁହାଯିବ ମାଷ୍ଟର ସର୍ବଶକ୍ତିମାନ। ଏହିଭଳି ଶକ୍ତିଶାଳୀ ଆତ୍ମାମାନେ ଯେକୌଣସି ପରିସ୍ଥିତିକୁ ଗୋଟିଏ ସେକେଣ୍ଡରେ ଅତିକ୍ରମ କରିଯାଇଥାନ୍ତି। ଆଚ୍ଛା, ଓମ୍ ଶାନ୍ତି।